ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତନ ଯାଉଛନ୍। ଇ ଅବସରରେ ଜିଲ୍ଲା ସଦର ମହକୁମା ବାରିପଦା ଛଉ ପଡ଼ିଆନ ଆୟୋଜିତ ବିକାଶ ମେଲାକେ ଉଦ୍ଘାଟନ କରିବେ। ଇତାର ସହିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଛଉ ପଡ଼ିଆନ ସବୁ ପ୍ରକାର ଆୟୋଜନ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବା କାଲ ଭୁବନେଶ୍ୱରନ ଲୋକମାନଙ୍କର ଭିନ୍ ଭିନ୍ ଅଭିଯୋଗର ଜନଶୁଣାଣି କରିବେ। ଏଥିଲାଗି ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ସେମାନଙ୍କର ଅଭିଯୋଗ ଶୁଣାଣି ଲାଗି ଆଗୁଆ ପଞ୍ଜିକରଣ ବ୍ୟବସ୍ଥା ଜାରି ରହିଛି। ଅଭିଯୋଗ ଶୁଣାଣି ବ୍ୟବସ୍ଥା ସୁପରିଚାଳନା ଲାଗି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ପ୍ରସ୍ତୁତି ଜାରି ରହିଛି। ଦିଲ୍ଲୀ ଜୁହାର ପରିବାର ଦୁଇଦିନିଆ ରୌପ୍ୟ ଜୟନ୍ତୀ ନୂଆଖାଇ ପରବ ଗଲାକାଲି ନୂଆଦିଲ୍ଲୀନ ମୂଲ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଏହି ପରବକେ ଉଦ୍ଘାଟନ କରିଥିଲେ। ଉପରବେଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବଟି ଯୋଗ ଦେଇକରି ନୂଆଖାଇ ଏଛେନ୍ ସାରା ଦେଶେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛେ ଆର୍ ଗାଁ ନୁ ସହର ଆଉ ଦେଶ ବିଦେଶ ଥି ଓଡ଼ିଆମାନେ ଏହି ପର୍ବ ସାଙ୍ଗେ ଯୋଡ଼ି ହେବାଟା ଖୁସିର ବିଷୟ ବୋଲି କହିଥିଲେ। ଏହି ଅବସରରେ ବିଶିଷ୍ଟ ସଞ୍ଚାର ଶିଳ୍ପୀ ଅଲେଖ ସାହୁଙ୍କୁ ଜୁହାର ସମ୍ମାନ ଆଉ ଲୋକନାଟ୍ୟ ଶିଳ୍ପୀ ଭୁବନ ଭୋଇଙ୍କୁ ଜୁହାର ଅଟଲ ସମ୍ମାନ ଥି ସମ୍ମାନିତ କରାଯାଇଥିଲା। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ଦିଲ୍ଲୀର ବହୁତ ଉଚ୍ଚ ପଦାଧିକାରୀ ଆଉ ବିଶିଷ୍ଟ ବ୍ୟକ୍ତି ଏଥି ଯୋଗ ଦେଇଥିଲେ। ସେନ୍ତା ବାଙ୍ଗାଲୋର ଜୁହାର ପରିବାରର ଆଜି ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ଏଥି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଉ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରନ ଆଇବା 27 ତାରିଖ ଦିନ ଜିଲ୍ଲାପାଳ ସମ୍ମିଳନୀ ହେବା। ମୁଖ୍ୟମନ୍ତ୍ରୀ ଆଉ ଦୁହି ଉପମୁଖ୍ୟମନ୍ତ୍ରୀ ଏଥି ଯୋଗ ଦେବେ। ଏଥି 30 ଜିଲ୍ଲାର ଜିଲ୍ଲାପାଳ ସବୁ ବିଭାଗର ପ୍ରମୁଖ ଶାସନ ସଚିବ ଆଉ କମିଶନର ଆର୍ ଶାସନ ସଚିବମାନେ ଉପସ୍ଥିତ ରହିବେ। ଓଡ଼ିଶାର ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମ୍ମାନସୂଚକ ସ୍କଚ୍ ଆୱାର୍ଡ ପାଇଛି। ନୂଆଦିଲ୍ଲୀଠାରେ ଗଲାକାଲି ହୋଇଥିବା 99 ନମ୍ଘର ସ୍କଚ୍ ସମିଟି ବିଭାଗୀୟ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ ଆଉ ଆଇଟି କନ୍ସଲ୍ଟାଣ୍ଟ ବିନୀତ କୁମାର ପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍। ରାଜ୍ୟ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ କରିଥିବାରୁ ରାଜ୍ୟ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍। ଏହି ଅଭିଯାନଟି ରାଜ୍ୟର 27 ଜିଲ୍ଲାର 232 ବ୍ଲକର 7,667 ଜନଜାତି ବହୁଳ ଗାଁର 10,85,661 ଜନଜାତି ପରିବାର ଲାଭ ପାଇବେ। ରାଇଜେ କେନ୍ସି ଲୋକ ମଙ୍କିପକ୍ସ ରୋଗଥି ଆକ୍ରାନ୍ତ ନାଇଁ ହେଇ, ସେଥିର୍ଲାଗି ନାଇଁ ଡରବାର୍କେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ତରଫୁ ପରାମର୍ଶ ଦିଆଯାଇଛି। ଇ ବାବଦେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ବୈଠକ ହୋଇଥିଲା। ବୈଠକଥି ଓଡ଼ିଶାନ କେହି ଇ ରୋଗଥି ସଂକ୍ରମିତ ନାଇଁ ହୋଇଥିଲେ ଭିଲ୍ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ପ୍ରସ୍ତୁତ ରହିବାର୍କେ ସବୁ ଜିଲ୍ଲା ପ୍ରଶାସନକେ ମାର୍ଗଦର୍ଶିକା ପଠାଯାଇଛି ବୋଲି ସୂଚନା ମିଳିଛି। ଏମ୍ସ ଭୁବନେଶ୍ୱରଠାରେ ଲେବ୍ ଟେଷ୍ଟିଂ ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ୱର ଝାରସୁଗୁଡ଼ା ବିମାନ ବନ୍ଦର ସହିତ ପାରାଦୀପ ଗୋପାଳପୁର ଧାମରା ବନ୍ଦରଠାରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ବୌଦ୍ଧଠାରେ ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାତି ହୋଇଥିବା ଏହି ବୈଠକଟି ସରକାରୀ ଦଳର ମୁଖ୍ୟ ସଚେତକ ଆଉ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇକରି ଅଧା ହୋଇଥିବା ପ୍ରକଳ୍ପମାନଙ୍କେ ଜଲ୍ଦି ସାରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକଟି ପଞ୍ଚାୟତରାଜ ବିଭାଗ ସହିତ ଭିନ୍ ଭିନ୍ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ବୈଠକଟି କଣ୍ଟାମାଲ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟ ଆଉ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ପୋଷଣ ମାସ ପାଳିତ ହେଉଛି। ଗଲାକାଲି ସୁବର୍ଣ୍ଣପୁର ସଦର ବ୍ଲକନ ଗୋଟିଏ ର୍ୟାଲି ଆୟୋଜନ କରିବା ସହିତ ପୋଷଣଯୁକ୍ତ ପୁଷ୍ଟିକର ସାମଗ୍ରୀ ନେଇକରି ଖାଦ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଖାସକରି ଗର୍ଭବତୀ ପ୍ରସୂତି ମହିଳାମାନଙ୍କ ସହିତ ଛୁଆମାନଙ୍କର ବୌଦ୍ଧିକ ଆର୍ ମାନସିକ ବିକାଶ ଲାଗି ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ କାର୍ଯ୍ୟଶାଳାଥି ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକର ପାତାଲଗଙ୍ଗାଠାରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି। ଆଘର ବିଧାୟକ ବୋଡେନ୍ ସ୍ୱାସ୍ଥ୍ୟ କେନ୍ଦ୍ରନ ଫଲ୍ ବାଣ୍ଟବାର ସହିତ ସ୍ୱଚ୍ଛତା ପକ୍ଷ ପାଳନ ବାବଦେ ଲୁକୁ ସଚେତନ କରବାର ଲାଗି ପରାମର୍ଶ ଦେଇଥିଲେ। ସେନ୍ତା ସୋନପୁରଠାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଉ ଅଗ୍ରଣୀ ବ୍ୟାଙ୍କ ତରଫ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନଟି ସୁରେଶ୍ୱରୀ ମନ୍ଦିର ପରିସରକେ ସଫେଇ କରାଯାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁବର୍ଣ୍ଣପୁର ଶାଖାର ମୁଖ୍ୟ ପରିଚାଳକ ଲକ୍ଷ୍ମଣ କୁମାର ମାଝୀଙ୍କ ନେତୃତ୍ୱରେ 20 ଜଣ ବ୍ୟାଙ୍କ କର୍ମଚାରୀ ଏହି ସଫେଇ କାମ କରିଥିଲେ। ଏଚ୍ନିଡ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।